ओम शांति 7/2/2025 मीठे बच्चे तुम मानको चलिबा बुलिबा समय रे मध्ये योग युक्त होई रहिबार अभ्यास करिबा को हेबो। ज्ञान एवं योग एही दुईटी मुख्य जिनिस योग अर्थात मने पकेबा। प्रश्न बुद्धिवान पिला मानको मुखरु केउ शब्द बाहरी न थाए। उत्तर मते योग सिखाओ। ए कथा बुद्धिवान पिला माने कहिबे नाही। निजर पिता को मने पकाइबा को कोन सिखाइबा को पड़े कि एही पाठशाला पाठ पढ़िबा ओ पढ़ाइबा पई ही उद्देश्य। एपरि नुहे जे योग करिबा पई विशेष भावरे बसिबा को पड़िबो। तुम मानंकु तो कर्मधंदा करिबा समय रे मध्यम बाबांकु याद करिवार अभ्यास करिबा को हेबो। ओम शांति। एबे आत्मिक पिता बसी आत्मिक संतान मानंकु बुझाउ छंती। संतान माने जानी छंती आत्मिक पिता ब्रह्मा बाबांकर एही रथ द्वारा आमको बुझाउ छंती। तुमे माने बाबांकर संतान होई छ तेबे बाबांकु अथवा कोनोसी भौणी किंबा भाईंकु जदि कहिबो जे मते बाबांकु किपरि मने पकाइबा को हेबो सिखाओ। एपरि कहिबा शोभा पाउ नाही। तुमे कोनोसी छोट पिला तो नुहे ना। ए कथा तो जानी छ जे आत्मा हेउछि मुख्य। ताहा तो अविनाशी अटे शरीर विनाशी। तेणु मुख्य आत्मा हेला ना। आमे आत्मा अटु शरीर द्वारा कथा कहुछु। अज्ञान कालरे एही ज्ञान कहा पाखरे न थाए। देह अभिमान वशीभूत होई कुहंती मु एहा करूछे। एबे तुमे देही अभिमानी हेउछ। आत्मा कहुछे एही शरीर द्वारा बहुत कर्म करूछे। आत्मा पुरुष अटे ए कथा जानिछ। बाबा कहुछंती जानिबा को मिलुछे। अनेक पिला माने कहुछंती जे हमकु जोगरे बसाओ। जोग समय रे एही संकल्प सम्मुखरे जणे बसी थांती जे मु मध्य जोगयुक्त होई बसिबी एवं एमाने मध्य बसंतु। तेबे पाठशाला तो एथि पई होई नाही। पाठशाला तो पाठ पढ़ा पई होई छे। बाकी एपरि नुहे जे केवल एठारे बसिबा समय रे बाबांको मने पकाइबा को हेबो। बाबा तो बुझाउ छंती चालीबा बुलीबा उठिबा बसिबा समय रे मध्य बाबाको मने पकाओ। एथि पई स्वतंत्र रूपे बसिबार मध्य आवश्यकता नाही। जेपरि केही केही कुहंती राम राम कुह कण मुखरे राम राम उच्चारण करिबा बिना स्मरण करि पारिबो नाही। स्मरण तो चालिबा बुलिबा भितरे मध्य करि पारिबो। तुम मानंको तो कर्म करिबा समय रे मध्य बाबांको मने पकाइबा को हेबो। प्रेमिक प्रेमिका केबे स्वतंत्र रूपे बसी परस्पर को मने पकांती नाही। काम कार्य धंदा आदि सबु करिबा को हेबो। सबु किछि करि निजर प्रेमिक को मने पकाइ चालो। एपरि नुहे जे ताको मने पकाइबा निमन्ते स्वतंत्र रूपे केउठी जाय बसिबा को पड़िबो। तुम पिला माने गीत अथवा कविता आदि सुनाउछ तेबे बाबा कहुछंती ए सब भक्ति मार्गर अटे। गायन करुछंती हे शांति देवा सेथि पई तो परमात्मा को ही मने पकाउछंती कृष्ण को नुहे। ड्रामा अनुसारे आत्मा अशांत होई जायछि तेणु बाबांकु डाकुछि काहिंकि ना से शांति सुख ज्ञानर सागर अटंती। ज्ञान एवं योग एही दुईटी मुख्य कथा अटे। योग अर्थात बाबांकु मने पकाइबा। सेमानंकर हट योग बिल्कुल ही अलगा अटे। तुमर राज योग एथिरे केवल बाबांकु मने पकाइबा को हेबो। बाबांकु द्वारा तुमे माने बाबांकु जानिलो एवं बाबांकु जानिबा द्वारा सृष्टिर आदि मध्य अंतकु जानिगलो। तुमे सबुठारु बेसी खुशी हेउछ जे आमको भगवान पाठ पढ़ाउछन्ते। प्रथमे प्रथमे भगवान कर मध्य पूरा परिचय जानिबा दरकार। ए कथा तो केबे जानि नथिलो जे आत्मा तारका सदृश अटे। भगवान मध्य तारका सदृश अटंती। से मध्य आत्मा अटंती किंतु तांकु परम आत्मा सुप्रीम सोल कहा जाउछे। से केबे पूर्व जन्म नियंती नाही। एपरि नुहे जे से मध्य जन्म मरण रे आसुछन्ते ना। से पूर्व जन्म नेउ नाहन्ते। जणे निजे आसी बुझाउ छंती जे मु किपरि आसुछे। भारत रे ही त्रिमूर्तिर गायन रहिछे। त्रिमूर्ति ब्रह्मा विष्णु शंकरकर चित्र मध्य देखाउ छंती। शिव परमात्माए नमः कहुछंती ना। सेही सर्वोच्च पिता को भूली जाउ छंती केवल त्रिमूर्तिर चित्र तयारी करि देउ छंती। उपरे तो शिव निश्चिंत रहिबा दरकार जहाद्वारा बुझी पारिबे जे एमानेंकर रचयिता शिव अटंती। रचना ठारु केबे वर्षा मिली पारिबो नाही। तुमे माने जानिछ ब्रह्माक ठारु किछि भी वर्षा मिलु नाही। विष्णुंकर तो हीरा लीलार मुकुट अछे ना। शिव बाबांकर द्वारा ପାଇ ପଇସାରୁ ପାଉଣ୍ଡ ଅର୍ଥାତ୍ ମୂଲ୍ୟହୀନରୁ ମୂଲ୍ୟବାନ ହେଉଛନ୍ତି। ଶିବଙ୍କ ଚିତ୍ର ନ ଥିବାରୁ ସବୁ ଖଣ୍ଡନ ହୋଇଯାଉଛେ। ସର୍ବୋଚ୍ଚ ହେଲେ ପରମପିତା ପରମାତ୍ମା, ତାଙ୍କର ଏହା ରଚନା ଅଟେ। ଏବେ ତୁମମାନଙ୍କୁ ଏକୋଇଶ ଜନ୍ମ ପାଇଁ ବାବାଙ୍କଠାରୁ ସ୍ୱର୍ଗର ବର୍ଷା ମିଳୁଛେ, ଯଦିଓ ସେଠାରେ ମଧ୍ୟ ବୁଝିବେ ଯେ ଲୌକିକ ପିତାଙ୍କଠାରୁ ଏହି ବର୍ଷା ମିଳୁଛେ, କିନ୍ତୁ ସେଠାରେ ଜାଣିପାରିବେ ନାହିଁ ଯେ ଏହା ବେହଦ ବାବାଙ୍କଠାରୁ ପାଇଥିବା ପ୍ରାଲବ୍ଧ ଅଟେ। ଏ କଥା ଏବେ ତୁମେମାନେ ଜାଣୁଛ। ବର୍ତ୍ତମାନର ରୋଜଗାର ସେଠାରେ ଏକୋଇଶ ଜନ୍ମ ପର୍ଯ୍ୟନ୍ତ ଭୋଗ କରିବ, ସେଠାରେ ଏହି ପ୍ରାଲବ୍ଧ ବିଷୟରେ କିଛି ଜାଣିପାରିବେ ନାହିଁ। ସେଠାରେ ଏହି ଜ୍ଞାନକୁ ମଧ୍ୟ ବିଲକୁଲ କେହି ଜାଣିପାରିବେ ନାହିଁ। ଏହି ଜ୍ଞାନ ନା ଦେବତାମାନଙ୍କ ପାଖରେ ନା ଶୂଦ୍ରମାନଙ୍କ ପାଖରେ ଥାଏ, ଏହି ଜ୍ଞାନ କେବଳ ବ୍ରାହ୍ମଣମାନଙ୍କ ପାଖରେ ହିଁ ଅଛି। ଏହା ହେଉଛି ଆତ୍ମିକ ଜ୍ଞାନ। ଆଧ୍ୟାତ୍ମିକତାର ଅର୍ଥ ମଧ୍ୟ ଜାଣିନାହାନ୍ତି। ଡକ୍ଟର ଅଫ୍ ଫିଲୋସଫି କହିଥାନ୍ତି, କିନ୍ତୁ ଡକ୍ଟର ଅଫ୍ ସ୍ପିରିଚୁଆଲ ନଲେଜ୍ ଏକମାତ୍ର ବାବା ହିଁ ଅଟନ୍ତି। ବାବାଙ୍କୁ ସର୍ଜନ ଡକ୍ଟର ମଧ୍ୟ କୁହାଯାଇଥାଏ ନା। ସାଧୁ ସନ୍ନ୍ୟାସୀ ଆଦି ସର୍ଜନ ନୁହନ୍ତି। ଯେଉଁମାନେ ବେଦଶାସ୍ତ୍ର ଆଦି ପଢୁଛନ୍ତି ତାଙ୍କୁ କ'ଣ ଡକ୍ଟର କୁହାଯିବ? ଯଦିଓ ଉପାଧି ମଧ୍ୟ ଦେଉଛନ୍ତି, କିନ୍ତୁ ବାସ୍ତବରେ ରୁହାନି ସର୍ଜନ ଡକ୍ଟର ଏକମାତ୍ର ବାବା ଅଟନ୍ତି। ଯିଏ ଆତ୍ମାମାନଙ୍କୁ ଇଞ୍ଜେକ୍ସନ ଲଗାଉଛନ୍ତି ତାହା ହେଉଛି ଭକ୍ତି। ସେମାନଙ୍କୁ ଡକ୍ଟର ଅଫ୍ ଭକ୍ତି କହିବା ଦରକାର, କାରଣ ସେମାନେ ଭକ୍ତି ଅଥବା ଶାସ୍ତ୍ରର ଜ୍ଞାନ ଦେଉଛନ୍ତି, ଯାହାଦ୍ୱାରା କିଛି ଫାଇଦା ହେଉନାହିଁ, ଆହୁରି ଅଧୋଗତି ହେଉଛେ। ତେଣୁ ତାକୁ ଡକ୍ଟର କିପରି କୁହାଯିବ? ଡକ୍ଟର ତ ଲାଭ କରାଇଥାନ୍ତି, ଅର୍ଥାତ୍ ରକ୍ଷା କରିଥାନ୍ତି ନା। ଏହି ବାବା ତ ଅବିନାଶୀ ଜ୍ଞାନର ସର୍ଜନ। ତାଙ୍କ ଦ୍ୱାରା ପ୍ରାପ୍ତ ଯୋଗବଳ ଦ୍ୱାରା ତୁମେମାନେ ସଦା ସ୍ୱସ୍ଥ ହୋଇଯାଉଛ। ଏ କଥା ତ କେବଳ ତୁମେ ପିଲାମାନେ ହିଁ ଜାଣିଛ, ବାହାର ଲୋକ କ'ଣ ଜାଣିପାରିବେ? ସେଥିପାଇଁ ବାବାଙ୍କୁ ଅବିନାଶୀ ସର୍ଜନ କୁହାଯାଉଛି। ଆତ୍ମାମାନଙ୍କର ଭିତରେ କେଉଁ ବିକାରର ଖାଦ ପଡ଼ିଛି ତାକୁ ବାହାର କରିବା, ଅତୀତରୁ ପବିତ୍ର କରି ସଦ୍ଗତି ଦେବା, ଏହି ଶକ୍ତି କେବଳ ବାବାଙ୍କ ପାଖରେ ହିଁ ଅଛି। ଏକମାତ୍ର ବାବା ହିଁ ସର୍ବଶକ୍ତିବାନ ପତି ତପାବନ ଅଟନ୍ତି। କୌଣସି ମନୁଷ୍ୟକୁ ସର୍ବଶକ୍ତିବାନ କୁହାଯାଇ ପାରିବ ନାହିଁ। ତେଣୁ ବାବା କେଉଁ ଶକ୍ତି ଦେଖାଉଛନ୍ତି? ସମସ୍ତଙ୍କୁ ନିଜର ଶକ୍ତି ଦ୍ୱାରା ସଦ୍ଗତି କରୁଛନ୍ତି, ସେଥିପାଇଁ ତାଙ୍କୁ ଆଧ୍ୟାତ୍ମିକ ଜ୍ଞାନର ଡାକ୍ତର ବୋଲି କୁହାଯିବ, ଡକ୍ଟର ଅଫ୍ ଫିଲୋସଫି। ଏପରି ଅନେକ ମନୁଷ୍ୟ ଅଛନ୍ତି, କିନ୍ତୁ ବାବା ହିଁ ଜଣେ ଯିଏ ଆଧ୍ୟାତ୍ମିକ ଡକ୍ଟର ଅଟନ୍ତି। ତେଣୁ ବର୍ତ୍ତମାନ ବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ମୋତେ ମନେ ପକାଓ, ପବିତ୍ର ହୁଅ। ମୁଁ ଆସିଛି ହିଁ କେବଳ ପବିତ୍ର ଦୁନିଆର ସ୍ଥାପନା କରିବା ପାଇଁ, ପୁଣି ତୁମେମାନେ ପତିତ କାହିଁକି ହେଉଛ? ପବିତ୍ର ହୁଅ ଆଉ ପତିତ ହୁଅ ନାହିଁ। ସବୁ ପିଲାମାନଙ୍କୁ ବାବା ନିର୍ଦ୍ଦେଶ ଦେଉଛନ୍ତି, ଗୃହସ୍ଥ ବ୍ୟବହାରରେ ରହି କମଲ ପୁଷ୍ପ ସମାନ ପବିତ୍ର ହୁଅ, ବାଲ ବ୍ରହ୍ମଚାରୀ ହୁଅ, ତେବେ ପବିତ୍ର ଦୁନିଆର ମାଲିକ ହୋଇଯିବ। ଏତେ ଜନ୍ମ ହେବ ଯେଉଁ ପାପ କରି ଆସିଛ, ବର୍ତ୍ତମାନ ମୋତେ ମନେ ପକାଇଲେ ହିଁ ସେହି ପାପ ଭସ୍ମ ହୋଇଯିବ। ବ୍ରହ୍ମ ଲୋକରେ ପବିତ୍ର ଆତ୍ମାମାନେ ହିଁ ରହିଥାନ୍ତି, କୌଣସି ପତିତ ମନୁଷ୍ୟ ସେଠାକୁ ଯାଇପାରିବେ ନାହିଁ। କେବଳ ବୁଦ୍ଧିରେ ଏକଥା ମନେ ରଖିବାକୁ ହେବ। ବାବା ଆମ ଆତ୍ମାମାନଙ୍କୁ ରାଜଯୋଗର ପାଠ ପଢ଼ାଉଛନ୍ତି। ଛାତ୍ରମାନେ କ'ଣ ଏପରି କହିବେ ଯେ ଆମକୁ ଶିକ୍ଷକଙ୍କୁ ମନେ ପକାଇବା ଶିଖାଅ? ଯୋଗ ଶିଖାଇବାର କ'ଣ ଆବଶ୍ୟକତା ରହିଛି? ଏଠାରେ ସନ୍ଦିଳିରେ ରହି କେହି ନ ବସିଲେ ମଧ୍ୟ ଅସୁବିଧା ନାହିଁ। ତୁମକୁ ତ ନିଜର ପିତାକୁ ମନେ ପକାଇବାକୁ ହେବ। ତୁମେ ସାରା ଦିନ କାମଧନ୍ଦାରେ ରହୁଛ, ତେଣୁ ଭୁଲି ଯାଉଛ, ସେଥିପାଇଁ ଏଠାରେ ପଶା ଯାଉଛେ। କିଛି ନ ହେଲେ 10-15 ମିନିଟ ମଧ୍ୟ ସ୍ମରଣ କର। ତୁମ ପିଲାମାନଙ୍କୁ କାମ କାର୍ଯ୍ୟ କରି ମଧ୍ୟ ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସ କରିବାକୁ ହେବ। ଅଧା କଳ୍ପ ପରେ ଏହି ପ୍ରେମିକ ମିଳିଛନ୍ତି, ବର୍ତ୍ତମାନ କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମର ଆତ୍ମାରୁ ଖାଦ ବାହାରିଯିବ ଏବଂ ତୁମେ ବିଶ୍ୱର ମାଲିକ ହୋଇଯିବ। ତେଣୁ ତାଙ୍କୁ ମନେ ପକାଇବା ଦରକାର ନା। ହାତରେ ଯେତେବେଳେ ହାତଗଣ୍ଠି ବାନ୍ଧନ୍ତି ସେତେବେଳେ ତାଙ୍କୁ କୁହନ୍ତି ଯେ ପତି ତୁମର ଗୁରୁ, ଈଶ୍ୱର ସବୁକିଛି ଅଟନ୍ତି, କିନ୍ତୁ ସେ ତ ପୁଣି ମିତ୍ର ସମ୍ବନ୍ଧୀ ଗୁରୁ ଆଦି ବହୁତଙ୍କୁ ମନେ ପକାଇଥାନ୍ତି। ତାହା ତ ଦେହଧାରୀମାନଙ୍କର ସ୍ମୃତି ହୋଇଗଲା। ଇଏ ତ ପତିମାନଙ୍କର ପତି ବିଦେହୀ ଅଟନ୍ତି, ତେଣୁ ତାଙ୍କୁ ସ୍ମରଣ ନିଶ୍ଚିନ୍ତ କରିବାକୁ ହେବ। କେହି କେହି କହୁଛନ୍ତି ଆମକୁ ନିଷ୍ଠାରେ ବସାଅ, କିନ୍ତୁ ଏହାଦ୍ୱାରା କ'ଣ ହେବ? 10 ମିନିଟ ଯଦି ଏଠାରେ ବସୁଛନ୍ତି ତେବେ ବି ଭାବ ନାହିଁ ଯେ କେହି ଏକରସ ହୋଇ ବସୁଛନ୍ତି। ତି ମାର୍ଗରେ ମଧ୍ୟ କାହାର ପୂଜା କରିବା ପାଇଁ ବସିଲେ ବୁଦ୍ଧି ବହୁତ ଏଣେତେଣେ ଭ୍ରମିତ ହୋଇଥାଏ। ଯେଉଁମାନେ ନୌଧା ଭକ୍ତି କରନ୍ତି ତାଙ୍କୁ ଏହି ନିଶା ଲାଗିଯାଏ ଯେ ଆମକୁ ସାକ୍ଷାତକାର ହୋଇଯାଉ, ସେହି ଆଶା ନେଇ ବସନ୍ତି। ଜଣଙ୍କର ସ୍ମୃତିରେ ତଲ୍ଲୀନ ହୋଇଯାଆନ୍ତି, ତେବେ ଯାଇ ସାକ୍ଷାତକାର ହୋଇଥାଏ। ତାକୁ ନୌଧା ଭକ୍ତି ବୋଲି କୁହାଯାଇଥାଏ। ସେମାନେ ଭକ୍ତି ଏପରି କରନ୍ତି ଯେପରି ପ୍ରେମିକ ପ୍ରେମିକା ଅଟନ୍ତି। ଖାଇବା ପିଇବା ସମୟରେ ମଧ୍ୟ ବୁଦ୍ଧିରେ ମନେ ରହିଥାଏ। ତାଙ୍କ ପାଖରେ ବିକାରର କଥା ନଥାଏ, କିନ୍ତୁ ଶରୀର ପ୍ରତି ସ୍ନେହ ହୋଇଥାଏ। ପରସ୍ପରକୁ ଦେଖିବା ବିନା ରହିପାରନ୍ତି ନାହିଁ। ଏବେ ତୁମେ ପିଲାମାନଙ୍କୁ ବାବା ବୁଝାଉଛନ୍ତି, କେବଳ ମୋତେ ମନେ ପକାଇବା ଦ୍ୱାରା ତୁମର ବିକର୍ମ ବିନାଶ ହେବ। ପରି ତୁମେ 84 ଜନ୍ମ ନେଇଛ, ବୀଜକୁ ମନେ ପକାଇଲେ ସାରା ବୃକ୍ଷ ମନେ ପଡ଼ିଯାଉଛେ। ଏହା ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ ନା? ଏ କଥା କେବଳ ତୁମ ବୁଦ୍ଧିରେ ହିଁ ଅଛି ଯେ ଭାରତ ଗୋଲ୍ଡେନ୍ ଏଜ୍ ଅର୍ଥାତ୍ ସ୍ୱର୍ଣ୍ଣିମ ଦୁନିଆ ଥିଲା, ଏବେ ଆଇରନ୍ ଏଜ୍ ଅର୍ଥାତ୍ ଲୋହେ ଦୁନିଆ ହୋଇଗଲାଣି। ଏହି ଅଙ୍ଗ୍ରେଜୀ ଅକ୍ଷର ବହୁତ ଭଲ ଅଟେ, ଏହାର ଅର୍ଥ ମଧ୍ୟ ଅର୍ଥାତ୍ ଅଟେ। ପ୍ରଥମେ ଆତ୍ମା ଖାଣ୍ଟି ସୁନା ଭଳି ହୋଇଥାଏ, ପରେ ସେଥିରେ ଖାଦ ପଡ଼ିଯାଇଥାଏ, ଏବେ ବିଲକୁଲ ଭେଜାଲ ହୋଇଗଲାଣି। ଏହାକୁ ଲୋହେ ଯୁଗ ବୋଲି କୁହାଯାଉଛି। ଆତ୍ମାମାନେ ଆଇରନ୍ ଏଜେଡ୍ ହେବା ଦ୍ୱାରା ଅଳଙ୍କାର ଅର୍ଥାତ୍ ଶରୀର ମଧ୍ୟ ସେହିପରି ହୋଇଗଲାଣି। ଏବେ ବାବା କହୁଛନ୍ତି, ମୁଁ ପତି ତପାବନ ଅଟେ, ତେଣୁ ମୋତେ ହିଁ ମନେ ପକାଅ। ତୁମେମାନେ ମୋତେ ଡାକୁଛ ଯେ ହେ ପତି ତପାବନ ଆସ, ମୁଁ କଳ୍ପ କଳ୍ପ ଆସି ତୁମକୁ ଏହି ଉପାୟ ବତାଉଛି। ମନ୍ମନା ଭବ ମଧ୍ୟାଞ୍ଚୀ ଭବ ଅର୍ଥାତ୍ ସ୍ୱର୍ଗର ମାଲିକ ହୁଅ। କେହି କେହି କହୁଛନ୍ତି, ଆମକୁ ଯୋଗରେ ବହୁତ ମଜା ଲାଗୁଛି, ଜ୍ଞାନରେ ଏତେ ମଜା ନାହିଁ, ବାସ୍ ଯୋଗ କରି ପଳାଇବେ, ଯୋଗ ହିଁ ଭଲ ଲାଗୁଛି, କହୁଛନ୍ତି ଆମକୁ ଶାନ୍ତି ଦରକାର। ଆଚ୍ଛା, ବାବାଙ୍କୁ ତ ଯେଉଁଠି ବସିଲେ ମଧ୍ୟ ୟାଦ କରିପାରିବ, ଯୋଗ କରି କରି ତୁମେ ଶାନ୍ତି ଧାମକୁ ଚାଲିଯିବ, ଏଥିରେ ଯୋଗ ଶିଖାଇବାର କୌଣସି କଥା ନାହିଁ, ବାବାଙ୍କୁ କେବଳ ମନେ ପକାଇବାକୁ ହେବ। ଏପରି ବହୁତ ଅଛନ୍ତି ଯିଏକି ସେଣ୍ଟରକୁ ଯାଇ ଅଧା ଘଣ୍ଟା କିମ୍ବା 45 ମିନିଟ ବସିଥାନ୍ତି। କହନ୍ତି ଆମକୁ ନିଷ୍ଠାରେ ବସାଓ, ଅଥବା କହିବେ ବାବା ନିଷ୍ଠା କରିବା ପାଇଁ ପ୍ରୋଗ୍ରାମ ଦେଇଛନ୍ତି। ଏଠାରେ ବାବା କହୁଛନ୍ତି, ଚଲାବୁଲା କରିବା ସମୟରେ ମନେ ପକାଅ। ଚଲାବୁଲା ସମୟରେ ମନେ ପକାଇ ନ ପାରିବା ଠାରୁ ବସି ବସି ମନେ ପକାଇବା ଭଲ। ବାବା ମନା କରୁନାହାନ୍ତି, ବରଂ ସାରା ରାତି ବସ, କିନ୍ତୁ ଏପରି ଅଭ୍ୟାସ କରିବା ଉଚିତ ନୁହେଁ ଯେ ବାସ୍ ରାତିରେ ହିଁ ଯୋଗ କରିବୁ। କାମ ଧନ୍ଦା ଭିତରେ ମଧ୍ୟ ବାବାକୁ ମନେ ପକାଇବାର ଅଭ୍ୟାସ କରିବାକୁ ହେବ, ଏଥିରେ ବହୁତ ମେହନତ କରିବାକୁ ହେବ, କିନ୍ତୁ ବୁଦ୍ଧି ବାରମ୍ବାର ଅନ୍ୟ ଆଡ଼କୁ ଚାଲିଯାଏ। ଭକ୍ତି ମାର୍ଗରେ ମଧ୍ୟ ବୁଦ୍ଧି ଅନ୍ୟ ଆଡ଼କୁ ପଳାଇଗଲେ ପୁଣି ନିଜକୁ ଚିମୁଟି ଦେଇଥାନ୍ତି। ଯିଏ ପ୍ରକୃତ ଭକ୍ତ ସେମାନଙ୍କର କଥା କୁହାଯାଉଛି, ତେଣୁ ଏଠାରେ ମଧ୍ୟ ସେହିପରି ନିଜେ ନିଜେ ସହିତ କଥା ହେବା ଉଚିତ। ବାବାଙ୍କୁ କାହିଁକି ମନେ ପକାଉ ନାହାନ୍ତି? ସ୍ମରଣ ନ କଲେ ଈଶ୍ୱର ମାଲିକ କିପରି ହେବେ? ପ୍ରେମିକ ପ୍ରେମିକା ତ ନାମ ରୂପରେ ଛନ୍ଦି ହେଇ ରହିଥାନ୍ତି। ଏଠାରେ ତ ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଉଛ। ମୁଁ ଆତ୍ମା, ଏହି ଶରୀରରୁ ଅଲଗା ଅଟେ, ଶରୀରରେ ଆସିଲେ କର୍ମ କରିବାକୁ ପଡୁଛେ। ଅନେକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ କହୁଛନ୍ତି, ଆମେ ସାକ୍ଷାତକାର କରିବୁ। ସାକ୍ଷାତକାର କ'ଣ କରିବୁ? ସେ ତ ବିନ୍ଦୁ ଅଟନ୍ତି ନା? ଆଚ୍ଛା, କେହି କେହି କହୁଛନ୍ତି ବିଷ୍ଣୁଙ୍କର ସାକ୍ଷାତ କୃଷ୍ଣଙ୍କର ସାକ୍ଷାତକାର କରିବୁ। କୃଷ୍ଣଙ୍କ ଚିତ୍ର ମଧ୍ୟ ଅଛି ନା? ଏବେ ଯାହା ଜଡ଼ ରୂପରେ ଅଛି ତାହା ପୁଣି ଚୈତନ୍ୟରେ ମଧ୍ୟ ଦେଖିବ, ଏହାଦ୍ୱାରା ଲାଭ କ'ଣ ହେଲା? ସାକ୍ଷାତକାର ଦ୍ୱାରା କିଛି ଫାଇଦା ମିଳିବ ନାହିଁ। ତୁମେ ବାବାଙ୍କୁ ମନେ ପକାଅ, ତେବେ ଆତ୍ମା ପବିତ୍ର ହୋଇଯିବ। ନାରାୟଣଙ୍କର ସାକ୍ଷାତକାର ହେଲେ କ'ଣ କେହି ନାରାୟଣ ହୋଇଯିବେ କି? ତୁମେମାନେ ଜାଣିଛ ଆମର ଲକ୍ଷ୍ୟ ହେଲା ଲକ୍ଷ୍ମୀ ନାରାୟଣ ହେବା, କିନ୍ତୁ ପାଠ ପଢା ବିନା ହୋଇପାରିବ ନାହିଁ। ପ୍ରଥମେ ପାଠ ପଢ଼ି ହୁସିଆର ହୁଅ, ପ୍ରଜା ମଧ୍ୟ ତିଆରି କର, ତେବେ ଲକ୍ଷ୍ମୀ ନାରାୟଣ ହୋଇପାରିବ। ଏଥିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ, ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ, ଯାହାଫଳରେ ଧର୍ମରାଜର ଦଣ୍ଡ ମିଳିବ ନାହିଁ। ଏହି ମୁରବୀ ସନ୍ତାନ ମଧ୍ୟ ସାଥିରେ ଅଛନ୍ତି, ଇଏ ମଧ୍ୟ କହୁଛନ୍ତି ତୁମେମାନେ ମୋ ଠାରୁ ମଧ୍ୟ ଆଗକୁ ଯାଇପାରିବ। ଏହି ବାବାଙ୍କ ଉପରେ ତ କେତେ ଦାୟିତ୍ୱ ରହିଛି, ସାରା ଦିନ ତାଙ୍କୁ କେତେ ଚିନ୍ତା କରିବାକୁ ପଡୁଛି। ତୁମମାନଙ୍କ ଭଳି ମୁଁ ଏତେ ଯୋଗ କରିପାରିବି ନାହିଁ, ଭୋଜନ ସମୟରେ ଅଳ୍ପ ସମୟ ସ୍ମୃତିରେ ରହେ ପୁଣି ଭୁଲିଯାଏ, ଭାବୁଛି ଯେ ବାବା ଏବଂ ମୁଁ ଉଭୟ ଭ୍ରମଣ କରୁଛୁ। ଭ୍ରମଣ କରିବା ସମୟରେ ମଧ୍ୟ ବାବାକୁ ଭୁଲି ଯାଉଛେ, ବାବା ବହୁତ ସୂକ୍ଷ୍ମ ହୋଇଥିବାରୁ ବୁଦ୍ଧିରୁ ଖସି ଯାଉଛନ୍ତି, ବାରମ୍ବାର ଭୁଲି ଯାଇଥାଏ। ଏଥିରେ ବହୁତ ମେହନତ କରିବାକୁ ହେବ, କେବଳ ଏହି ଯୋଗ ବଳ ଦ୍ୱାରା ହିଁ ଆତ୍ମା ପବିତ୍ର ହୋଇଥାଏ। ଅନେକକୁ ପଢ଼ାଇଲେ ଉଚ୍ଚ ପଦ ପାଇବ। ଯେଉଁମାନେ ଭଲ ରୂପେ ବୁଝୁଛନ୍ତି ସେ ଭଲ ପଦ ପାଇବେ। ପ୍ରଦର୍ଶନୀରେ କେତେ ପ୍ରଜା ତିଆରି ହେଉଛନ୍ତି। ତୁମେମାନେ ଜଣେ ଜଣେ ଯଦି ଲକ୍ଷ ଲକ୍ଷଙ୍କର ସେବା କରିବ ସେଥିପାଇଁ ନିଜର ସେହିପରି ସ୍ଥିତି ମଧ୍ୟ ହେବା ଦରକାର। କର୍ମାତୀତ ଅବସ୍ଥା ହୋଇଯିବ, ପୁଣି ଶରୀରର ସ୍ମୃତି ରହିବ ନାହିଁ। ଭବିଷ୍ୟତରେ ତୁମେମାନେ ବୁଝିପାରିବ ଯେ ଲଢ଼େଇ ଜୋରରେ ହେବ, ପୁଣି ଢେର ତୁମ ପାଖକୁ ଆସିବେ, ତୁମମାନଙ୍କର ମହିମା ବଢ଼ି ଚାଲିବ। ଅନ୍ତିମ ସମୟରେ ସନ୍ନ୍ୟାସୀମାନେ ମଧ୍ୟ ଆସିବେ, ବାବାଙ୍କୁ ମନେ ପକାଇବାରେ ଲାଗି ପଡ଼ିବେ। ମୁକ୍ତିଧାମ ଯିବା ପାଇଁ ହିଁ ତାଙ୍କର ପାଠ ରହିଛି, ଜ୍ଞାନ ତ ନେବେ ନାହିଁ। ତୁମମାନଙ୍କର ସନ୍ଦେଶ ସବୁ ଆତ୍ମାମାନଙ୍କ ପାଖରେ ଯାଇ ପହଞ୍ଚିବ। ଖବର କାଗଜ ମାଧ୍ୟମରେ ଅନେକ ଶୁଣିବେ, କେତେ ଗାଁ ରହିଛି, ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ। ତୁମେମାନେ ହିଁ ମେସେଞ୍ଜର ପୈଗମ୍ବର ଅଟ, ପତିତରୁ ପବିତ୍ର ଏକମାତ୍ର ବାବାଙ୍କ ବିନା କେହି କରିପାରିବେ ନାହିଁ। ଏପରି ନୁହେଁ ଯେ ଧର୍ମ ସ୍ଥାପକମାନେ କାହାକୁ ପବିତ୍ର କରିଦେବେ, ତାଙ୍କର ଧର୍ମ ବୃଦ୍ଧି ହୋଇ ଚାଲିବ, କିନ୍ତୁ ସେମାନେ ଘରକୁ ଯିବା ପାଇଁ ରାସ୍ତା କିପରି ବତାଇବେ? କେବଳ ବାବା ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ତୁମକୁ ଏବେ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। ଅନେକ ଅଛନ୍ତି ଯେଉଁମାନେ ପବିତ୍ର ରହୁନାହାନ୍ତି, କାମ ମହାଶତ୍ରୁ ଅଟେ ନା। ଭଲ ଭଲ ପିଲାମାନେ ମଧ୍ୟ ପତିତ ହୋଇଯାଉଛନ୍ତି, କୁଦୃଷ୍ଟି ମଧ୍ୟ କାମର ହିଁ ଅଂଶ ଅଟେ, ଏହା ବହୁତ ଶୈତାନ ଅଟେ। ବାବା କହୁଛନ୍ତି ଏହା ଉପରେ ବିଜୟ ପ୍ରାପ୍ତ କଲେ ତୁମେମାନେ ଜଗତ ଜିତ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ, କାମଧନ୍ଦା ଭିତରେ ମଧ୍ୟ ଯୋଗ ଯୁକ୍ତ ହୋଇ ରହିବାର ଅଭ୍ୟାସ କରିବାକୁ ହେବ। ବାବାଙ୍କ ସାଥିରେ ଯିବା ପାଇଁ ଅଥବା ପବିତ୍ର ନୂଆ ଦୁନିଆର ମାଲିକ ହେବା ପାଇଁ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। 2 ନମ୍ବର ପଏଣ୍ଟ, ଉଚ୍ଚ ପଦ ପାଇବାକୁ ହେଲେ ଅନେକଙ୍କର ସେବା କରିବାକୁ ହେବ, ବହୁତଙ୍କୁ ପାଠ ପଢ଼ାଇବାକୁ ପଡ଼ିବ, ସନ୍ଦେଶ ବାହକ ହୋଇ ଏହି ସନ୍ଦେଶ ସମସ୍ତଙ୍କ ପାଖକୁ ପହଞ୍ଚାଇବାକୁ ହେବ। ବରଦାନ ସ୍ନେହ ରୂପକ କୂଳରେ ଆନ୍ତରିକ ସୁଖର ଅନୁଭବ କରୁଥିବା ଯଥାର୍ଥ ପୁରୁଷାର୍ଥୀ ହୁଅ। ଯେଉଁମାନେ ଯଥାର୍ଥ ପୁରୁଷାର୍ଥୀ ସେମାନେ କେବେ ହେଲେ ମେହନତର ବା କ୍ଲାନ୍ତିର ଅନୁଭବ କରନ୍ତି ନାହିଁ, ବରଂ ସର୍ବଦା ବାବାଙ୍କର ପ୍ରେମରେ ମଗ୍ନ ରହିଥାନ୍ତି। ସେମାନେ ସଂକଳ୍ପ ମାତ୍ରରେ ମଧ୍ୟ ସମର୍ପଣ ହୋଇଥିବା କାରଣରୁ ଅନୁଭବ କରିଥାନ୍ତି ଯେ ଆମକୁ ବାପ ଦାଦା ଚଲାଉଛନ୍ତି। ଆମେ ମେହନତ ରୂପୀ ପାଦରେ ଚାଲୁନାହୁଁ, କିନ୍ତୁ ସ୍ନେହ ରୂପକ କୂଳରେ ଚାଲୁଛୁ ଏବଂ ସ୍ନେହ ରୂପକ କୂଳରେ ସର୍ବପ୍ରାପ୍ତିର ଅନୁଭୂତି କରୁଥିବା କାରଣରୁ ସେମାନେ ଚାଲି ନଥାନ୍ତି, ବରଂ ସର୍ବଦା ଖୁସିରେ ଆନ୍ତରିକ ସୁଖରେ ସର୍ବପ୍ରାପ୍ତିର ଅନୁଭୂତିରେ ଉଡ଼ିବାରେ ଲାଗିଥାନ୍ତି। ସ୍ଲୋଗାନ, ଯଦି ନିଶ୍ଚୟ ରୂପୀ ମୂଳ ଦୁଆ ମଜବୁତ ଥିବ ତେବେ ଶ୍ରେଷ୍ଠ ଜୀବନର ଅନୁଭବ ସ୍ୱତଃ ହିଁ ହୋଇଥାଏ।